ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଜାରି ରହିଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର ସହରରେ ହେବ ନବକଳେବର, କହିଲେ ନଗର ଉନ୍ନୟନ ମନ୍ତ୍ରୀ। ଶ୍ରୀମନ୍ଦିର ପରିସରରେ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର ସ୍ତନ୍ୟପାନ କକ୍ଷ ଏବଂ ଉତ୍ତମ ଜୀବନ ପାଇଁ ଉପଯୁକ୍ତ ଖାଦ୍ୟର ବାର୍ତ୍ତା ନେଇ ଆଜିଠାରୁ ପାଳନ କରାଯାଉଛି ଜାତୀୟ ପୁଷ୍ଟିକର ସପ୍ତାହ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, କ୍ରାଇମ୍ବ୍ରାଞ୍ଚ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଗସ୍ତ ସମୟରେ ଶ୍ରୀ ମାଝୀ ଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ସେମିକନ୍ ସମ୍ମିଳନୀରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ବିକାଶ ଏବଂ ନୂତନ ରୂପରେଖ ଦେବା ପାଇଁ ଗୁଜରାଟର ଧୋଲେରା ସହର ଢାଞ୍ଚାରେ ନୂଆ ଭୁବନେଶ୍ୱର ସହର ନିର୍ମାଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନୂଆ ଭୁବନେଶ୍ୱର 800 ଏକର ପରିମିତ ସ୍ଥାନରେ ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଆଦି ଅଞ୍ଚଳକୁ ନେଇ ନିର୍ମାଣ କରାଯିବ। ସିଙ୍ଗାପୁର ସରକାର ନୂଆ ସହର ନିର୍ମାଣ ପାଇଁ ଡ୍ରଇଂ ଏବଂ ଡିଜାଇନ୍ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ନିର୍ମାଣ ହେବାକୁ ଥିବା ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକଙ୍କ ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଖୋଲା ସ୍ଥାନ ରହିବ। ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଟପାଟଣା ଏସବୁ ଏରିଆକୁ ନେଇକି 800 ଏକର ଜମିରେ ଏ ନୂଆ ସିଟି ତାକୁ ସିଙ୍ଗାପୁର ଗଭର୍ଣ୍ଣମେଣ୍ଟ ଡ୍ରଇଂ ଆଣ୍ଡ ଡିଜାଇନ୍ ବନାଉଛନ୍ତି। 800 ଏକର ଜମିରେ ନୂଆ ଭୁବନେଶ୍ୱର ବନିବ ଏବଂ ବହୁ ପାର୍କ ବନିବ। ଟିପି ସ୍କିମ୍ରେ ଅଧିକରୁ ଅଧିକ ଜାଗାକୁ ନେଇ ଲୋକଙ୍କ ଉପଯୋଗୀ କରି ସେଥିରେ ୱାଟର ସ୍ଟୋରେଜ, ଡ୍ରେନେଜ, ରୋଡ୍ ଏସବୁ ସିଷ୍ଟମ କରି ଲୋକଙ୍କୁ ପୁଣି ଭେଟିଦେବାର ବ୍ୟବସ୍ଥା ବିଡିଏ କରୁଛି।
ରାଜ୍ୟରେ କ୍ୱାଡ୍ ସହରାଞ୍ଚଳ କାର୍ଯ୍ୟକ୍ରମ ଜରିଆରେ 3 ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରାଯିବ ବୋଲି ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱର, ପୁରୀ, କଟକ, ପାରାଦୀପକୁ ମିଶାଇ ପ୍ରଥମ ଜୋନ୍, ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ଭଲପୁରକୁ ନେଇ ଦ୍ୱିତୀୟ ଜୋନ୍ ଏବଂ ରାଉରକେଲା, କେନ୍ଦୁଝର, ବଡ଼ବିଲ୍କୁ ନେଇ ତୃତୀୟ ଜୋନ୍ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଇଥିବା ସହରଗୁଡ଼ିକୁ ନେଇ ଏହି ଜୋନ୍ ନିର୍ମାଣ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।
ପାରାଦୀପକୁ ମିଶିକି ଇକୋନୋମିକ ଜୋନ୍ କ୍ରିଏଟ୍ କରାହବ, ସେଟା ହେଲା ସବୁଠାରୁ ବଡ଼ଟା। ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁର, ରାଉରକେଲା, ବଡ଼ବିଲ୍ ଏଭଳିଆ କିଛି ଇକୋନୋମିକ ଜୋନ୍ ଯେ ରାଜ୍ୟର ଜିଡିପିରେ ବହୁତ ଅଧିକ ଭୂମିକା ନିଭାଉଛନ୍ତି, ସେମାନଙ୍କୁ ମଧ୍ୟ ଏରେ ମିଶିକି ଆମେ ସହରାଞ୍ଚଳର ଗୋଟେ ଇକୋନୋମିକ ଜୋନ୍, ଆଜିକାଲି ସେଟା ହେଲା କନ୍ସେପ୍ଟ। ଏରେ ଗୋଟେ ଆଇଡିଆଲ ସିଟିରେ ଯେମିତି ରହିବ, ପେଡେଷ୍ଟ୍ରିଆନ ମାନଙ୍କ ପାଇଁ ଚାଲିବା ବି, ସିଟିଜେନ ମାନଙ୍କ ପାଇଁ ଘର ବି, ନନ୍ ପଲ୍ୟୁଟିଂ ଇଣ୍ଡଷ୍ଟ୍ରିର ହବ୍ ଗୁଡ଼ିକ ହୋଇପାରିବ।
ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେବାପକ୍ଷ ପାଳନ ନେଇ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ଆସନ୍ତା 17 ଅକ୍ଟୋବର ମାସ 2 ପର୍ଯ୍ୟନ୍ତ ଦଳ ପକ୍ଷରୁ ସେବାପକ୍ଷ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଆଧାରିତ ଫଟୋ ପ୍ରଦର୍ଶନୀ ଏବଂ ପୁସ୍ତକ ବଣ୍ଟନ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥନୀତିକୁ ଦକ୍ଷତାର ସହ ପରିଚାଳନା କରୁଛନ୍ତି ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ତ୍ରୈମାସିକ ଜିଡିପି ଅଭିବୃଦ୍ଧି 7.8% ଏହାକୁ ପ୍ରମାଣିତ କରୁଛି। ନୂଆଦିଲ୍ଲୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ରିଜିଜୁ କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରିଚାଳନାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶକୁ ଆତ୍ମନିର୍ଭର କ୍ଷେତ୍ରରେ ଅଧିକ ସୁଦୃଢ଼ କରିବା ପାଇଁ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋହାହନ ପ୍ରଦାନ ଏବଂ ସ୍ୱଦେଶୀ ଉତ୍ପାଦ ଗ୍ରହଣ ଉପରେ ମନ୍ତ୍ରୀ ଶ୍ରୀ ରିଜିଜୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିସରରେ ଆଜିଠାରୁ ସ୍ୱତନ୍ତ୍ର ସ୍ତନ୍ୟପାନ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ସୂଚନା ପ୍ରଦାନ କରି କହିଛନ୍ତି, ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁଙ୍କୁ ସାଙ୍ଗରେ ନେଇ ଆସୁଥିବା ମହିଳା ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଆଦିବାଣୀ ଆପ୍ ଆଜିଠାରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଦିବାସୀ ଭାଷାର ଅନୁବାଦକ ଭାବେ ଏହି ଆପ୍କୁ ପ୍ରସ୍ତୁତ କରାଯାଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଆଦି କର୍ମଯୋଗୀ ଅଭିଯାନର ଏକ ଅଂଶବିଶେଷ ଭାବେ ଆଦିବାଣୀ ଆପ୍କୁ କାର୍ଯ୍ୟକାରୀ କରାଯାଉଛି। ଏହି ଆପ୍ ମାଧ୍ୟମରେ 6 ଆଦିବାସୀ ଭାଷାକୁ ହିନ୍ଦୀ କିମ୍ବା ଇଂରାଜୀରେ ଅନୁବାଦ କରାଯାଇପାରିବ। ସେହି ଭାଷାଗୁଡ଼ିକ ହେଉଛି ଭିଲ୍ଲି, ମୁଣ୍ଡାରୀ, ଗୋଣ୍ଡି, ସାନ୍ତାଳୀ, କୁଇ ଏବଂ ଗାରୋ। ପ୍ରତ୍ୟେକ ଭାଷା ଆଧାରରେ ବିଶେଷଜ୍ଞଙ୍କ ସହାୟତାରେ ଡାଟା ବେସ୍ ପ୍ରସ୍ତୁତ କରାଯାଇଛି। ଏଥିରେ 6 ଭାଷାର 1,00,000 ଲେଖାଏଁ ବାକ୍ୟକୁ ସ୍ଥାନିତ କରାଯାଇଛି। ଆଦିବାସୀ ଗବେଷଣା ପ୍ରତିଷ୍ଠାନ ଆଇଆଇଟି ଦିଲ୍ଲୀ, ବିଟ୍ସ ପିଲାନୀ ହାଇଦ୍ରାବାଦ ଓ ନ୍ୟୁ ରାୟପୁରସ୍ଥିତ IIIT ବିଶେଷଜ୍ଞଙ୍କ ସହାୟତାରେ ଏହି ଆପ୍କୁ ପ୍ରସ୍ତୁତ କରାଯାଇଛି। ଆପ୍ରେ ବ୍ୟବହୃତ 6 ଭାଷା ମଧ୍ୟରୁ ଭିଲ୍ଲି ସବୁଠାରୁ ଅଧିକ ବ୍ୟବହୃତ ଆଦିବାସୀ ଭାଷା ଭାବେ ଜଣାପଡ଼ିଛି। ରାଜ୍ୟର ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସାନ୍ତାଳୀ, କୁଇ ଏବଂ ମୁଣ୍ଡାରୀ ଭାଷାକୁ ଅଧିକ ବ୍ୟବହାର କରାଯାଇଥାଏ। ଆପ୍ର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତିକ୍ରିୟା ପ୍ରଦାନ କରିବାର ମଧ୍ୟ ବ୍ୟବସ୍ଥା ଏଥିରେ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
ଜାତୀୟ ପୁଷ୍ଟିକର ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ସୁସ୍ଥ ଜୀବନଶୈଳୀ ପାଇଁ ଉତ୍ତମ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଉତ୍ତମ ଜୀବନ ପାଇଁ ଉପଯୁକ୍ତ ଖାଦ୍ୟ। ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରାମୟ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କଳିଙ୍ଗ ବିହାର K9B ନବନିର୍ମିତ ଏକ ଫୁଟବଲ ପଡ଼ିଆକୁ ଉଦ୍ଘାଟନ କରିଛନ୍ତି। ପଡ଼ିଆ 5,50,00,000 ବ୍ୟୟବରାଦରେ ନିର୍ମାଣ ହୋଇଛି। ଆସନ୍ତା ମାସ ଭିତରେ ଏହିପରି 20 ଖେଳ ପଡ଼ିଆ ଉଦ୍ଘାଟନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭଦ୍ରକ ଓଷ୍ଟା କାର୍ଯ୍ୟାଳୟଠାରେ ଓଡ଼ିଶା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସମିତିର ଜିଲ୍ଲାଶାଖା ସଭାପତି ଶଶିଶେଖର କରଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ କାର୍ଯ୍ୟକ୍ଷେତ୍ରରେ ଶିକ୍ଷକ କର୍ମଚାରୀ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା ଉପରେ ବିସ୍ତୃତ ମତ ବିନିମୟ ହୋଇଛି। ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ପକ୍ଷରୁ ଚଳିତ ମାସରୁ ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲ୍ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଛି। ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାସ୍ଥିତ TPODLର ବିଭିନ୍ନ ସେକ୍ସନ୍ ଏବଂ ସବ୍ଡିଭିଜନ କାର୍ଯ୍ୟାଳୟଗୁଡ଼ିକରେ ଏହି ପୀଠ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଦିନ କୁଚିଣ୍ଡା ସବ୍ଡିଭିଜନ ଅଫିସ୍ଠାରେ ଏହି ଅଭିଯୋଗ ପ୍ରତିବିଧାନ ପୀଠ କରାଯାଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଲଗାଣ ବର୍ଷାଜନିତ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ବସ୍ଷ୍ଟାଣ୍ଡଠାରୁ ଆରମ୍ଭ କରି ସତନାମୀ ସାହି ରାସ୍ତା, ଭୈରବ ଛକ ଆଦି ଅଞ୍ଚଳରେ ସଫେଇ କାର୍ଯ୍ୟ ଚାଲିଛି। ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟବହାର ନ କରିବା ଲାଗି ବ୍ୟବସାୟୀଙ୍କୁ ସଚେତନ କରାଯିବା ସହ ବ୍ୟବହୃତ ସାମଗ୍ରୀକୁ ଏଣେତେଣେ ନ ଫିଙ୍ଗି ଡଷ୍ଟବିନ୍ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ପର୍ଯ୍ୟାୟକ୍ରମେ ବ୍ଲକର ଅନ୍ୟାନ୍ୟ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 19 kg ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ 51.50 ହ୍ରାସ ପାଇଛି। ତୈଳ ବିତରଣ କମ୍ପାନୀଗୁଡ଼ିକ ପକ୍ଷରୁ ଏହି ମୂଲ୍ୟ ହ୍ରାସ ଆଜିଠାରୁ ଲାଗୁ କରାଯାଇଛି। ତୈଳ କମ୍ପାନୀଗୁଡ଼ିକର ଗତ ମାସରେ ଅନୁଷ୍ଠିତ ସମୀକ୍ଷା ବୈଠକ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲିଠାରୁ 4 ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଜାରି ରହିଛି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର ସହରରେ ହେବ ନବକଳେବର, କହିଲେ ନଗର ଉନ୍ନୟନ ମନ୍ତ୍ରୀ। ଶ୍ରୀମନ୍ଦିର ପରିସରରେ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର ସ୍ତନ୍ୟପାନ କକ୍ଷ ଏବଂ ଉତ୍ତମ ଜୀବନ ପାଇଁ ଉପଯୁକ୍ତ ଖାଦ୍ୟର ବାର୍ତ୍ତା ନେଇ ଆଜିଠାରୁ ପାଳନ କରାଯାଉଛି ଜାତୀୟ ପୁଷ୍ଟିକର ସପ୍ତାହ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।